हिते देह धारी धरारे धर्म रक्षाकारी सकल व्रतर कारण श्रीकृष्ण स्वयं भगवान कृष्णंकु युधिष्ठिर दिने पचारि देले सखापणे कुह हे जगत गोसाई जगत हिते दया बही कि व्रत कले नारी माने होइबे सुखी सबु दिने शंखा सिंदूर वज्र हेब कोल शिशु खेलु सौभाग्यवती धनवती हेबे से पति प्रता सती वैधव्य दशा न भोगिबे मरणे स्वर्ग प्राप्त हेबे धर्मराजा वाक्य शुणी हसी कहती चक्रपाणी सधवा नारी मानकर सकल व्रत मधे सारा सावित्री व्रत अटे से ही से कथा शुण मन दे ज्येष्ठ मास कृष्ण पक्ष अमावास को कर लक्ष्य सावित्री उठी से ही से दिन व्रत जे अटई व्रतर फल स्वरूप जे सुख मिलई मर्त्यरे ताहार नाही पटांतर शुण हे पांडव प्रवर प्रजावत्सल अश्वपति न्याय रे राइज पाळंती राजा राणी को बड़ चिंता न थाए पुत्र की दुहिता कोल रे नथिले संतान पूर्णतन लाभ जीवन राजा राणी जे दुखे थिले एथकु उपाय चिंतिले साधु पंडित मत नेले सावित्री यज्ञ आरंभिले अठर वर्ष वीरत चलिला होम आहुति मंत्र पूर्णाहुतिर पूर्व निशी सपने राणी हेले खुशी सुंदर झीटे कही माँ माँ बोली डाक दे राणी कोल रे खेलु थिला सपन से चली गला प्रभाते राजा पासे राणी कहिले सन कहानी उभय चिंता मग्न थाए चलिले पूर्णाहुति पाई अंतिम आहुति काल रे दिसिले यज्ञ नल रे अपूर्व ज्योतिर्मयी देवी तेजरे कंपिला पृथ्वी कहिले शुण राजा राणी मु एही यज्ञ स्वरूपिणी मो नाम अटे जे सावित्री हेबाकु तुम वरदात्री निर्देश देले मते स्रष्टा धन्य हे तुम भक्ति निष्ठा निजे मु अत्यंत प्रसन्न से लगे कलि वरदान लभिब तुमे कन्या रत्न पुत्र पुन करिब मन सत पुत्र र सुख सिरी से कन्या एक देव भरी चकित सर्वे चाहिथिले सावित्री अंतर्धान हेले ক राजा जे अनुमति देले विहित आयोजन कले सखी मानंकु संगे धरी रथरे चलिले सावित्री भूमि नगर गिरिजन देखिले रम्य तपोवन से तपोवन आश्रम रे ऋषि तपस्वी गहन रे थिले युवक जने केही देव सुलभ रूप बही तपोवने से तपोधन तेजरे संभ्रांत लक्षण देखि से युवक मणिकु प्रीति छुईला सावित्री को देला से मन प्राण बेकि कहिला फेरी चल सखी सर्वशुभरे बाहुड़िले प्रसाद प्रवेश होइले
ভাগ্যবঙ্কা সে রাজা চক্র
ଯିବ ପୁରୀ କି ହେବ ପ୍ରତିକାର କରି ଶୁଣ ହେ ରାଜା ଅଶ୍ୱପତି ଯାହାକୁ ବରିଛି ସାବିତ୍ରୀ ରାଜାଙ୍କ ମଥା ଗଲା ଘୋରି ଝିଅକୁ କହିଲେ ସେ ଧରି କହିଲେ ଶୁଣ ମୋ ନିଷ୍ପତ୍ତି ମନରେ ଯାହାଙ୍କୁ ବରିଛି ତାଙ୍କୁ ମୋ ସ୍ୱାମୀ ବିଚାରିଛି ମାତ୍ର କହିଛି ଲୋକାଚାର ମୁଁ ହେବି କନ୍ୟା ସିଏ ବର ଅନ୍ୟ ପୁରୁଷେ ମନ ଦେଲେ ଦୁଚାରୁଣୀ ମୁଁ ହେବି ଭଲେ ବିଧବା ପଛେ ହେବି ମୁଁ ହିଁ ଅସତୀ କେବେ ହେବି ନାହିଁ ସାବିତ୍ରୀ ବାକ୍ୟ ଶୁଣି ଜାତି ହୋଇଲେ ଆନନ୍ଦିତ ଅତି କହିଲେ ହୁଅ ମହାସତୀ ଜଗତେ ରହୁ ସତୀ ଖ୍ୟାତି ଶୁଣ ହେ ରାଜା ଅଶ୍ୱପତି ଅନ୍ୟରେ ନ ବଳାଓ ମତେ ସାବିତ୍ରୀ ସଙ୍ଗେ ସତ୍ୟବାନ କର ବିବାହ ଆୟୋଜନ ସର୍ବକୁଶଳେ ଥାଅ ରହି ନାରଦ କଲେ ଦୂର ହୋଇ ସଙ୍ଗତରେ ସାବିତ୍ରୀଙ୍କର ହସ୍ତ ଗଣ୍ଠି ପଡିଲା ଧର୍ମ ସାକ୍ଷୀ ରଖି ବିତାଏ ତହିଁ କେତେ ଦିନ ସାବିତ୍ରୀ ସଙ୍ଗେ ସତ୍ୟବାନ ଗୁରୁଜନଙ୍କୁ ପ୍ରଣମିଲେ ବନ ପଥରେ ଚଳିଗଲେ ଶାଶୁ ଶ୍ୱଶୁର ସେବା କରି ସ୍ୱାମୀ ସଙ୍ଗତେ ସୁକୁମାରୀ ଆନନ୍ଦ ଦିନ ବିତାଇଲେ ସ୍ନେହ ପ୍ରେମରେ ବୁଡ଼ି ଗଲେ ଏମିତି କିଛି ଦିନ ଗଲା ଶେଷ ସମୟ ଆସି ହେଲା ନାରଦ ଯାହା କହିଥିଲେ ସାବିତ୍ରୀ ମନେ ରଖିଥିଲେ ରହିଲା ଆଉ ଚାରିଦିନ ମୃତ୍ୟୁ ଲଭିବେ ସତ୍ୟବାନ ସତୀ ନାରୀର ପ୍ରଭୁ ସାହା ବିପଦେ ବନ୍ଧୁ ଚୌବାହା ଜନ୍ମ ମରଣ ନିୟନ୍ତ୍ରକ ଚିତ୍ତେ ସାବିତ୍ରୀ କରି ଧ୍ୟାନ ପୂଜିଲେ ଲକ୍ଷ୍ମୀ ନାରାୟଣ ବଣରୁ ଫଳ ମୂଳ ଆଣି ସାବିତ୍ରୀ ଛଡ଼ାଇଲେ ପାଣି ଦେଲେ ସେ ବ୍ରାହ୍ମଣ ଭୋଜନ ଦାନ ଦକ୍ଷିଣା ବିଧିମାନ ସପରିବାର ଭୁଞ୍ଜାଇଲେ ନିଜେ ସେ ଉପବାସ କଲେ ତୁଣ୍ଡେ ଉଚ୍ଚାରି ପ୍ରଭୁ ନାମ ଦେଲେ ବିତାଇ ତିନି ଦିନ ହୋଇଲା ଜ୍ୟେଷ୍ଠ ଅମାବାସ୍ୟା ସାବିତ୍ରୀ ମୁଖେ ନାହିଁ ଭାଷା କୋଠାର ହସ୍ତେ ସତ୍ୟବାନ କହିଲେ ବନେ ଯିବି ଜାଣ ସଂଗ୍ରହ କଲେ କାଠ ଭାର ଚଳିବ ସିନା ଏ ସଂସାର କହିଲେ ସାବିତ୍ରୀ ବୁଝାଇ ଏକାକି ଆଜି ଯାଅ ନାହିଁ ଆଦେଶ କର ଏ ଦାସୀରେ ଯିବାକୁ ତମ ସଙ୍ଗତରେ ହସି କହିଲେ ସତ୍ୟବାନ ବଡ଼ ଦୁର୍ଗମ ଘୋର ବନ ଉପାସେ ତୁମେ ଅଛ ରହି ଯିବାକୁ ତୁମ ଶକ୍ତି ନାହିଁ କହିଲେ ସାବିତ୍ରୀ ବୁଝାଇ ତୁମେ ଶରୀର ମୁଜେ ଛାଇ ଶରୀର ମଧ୍ୟ ଶକ୍ତି ଥାଏ ଛାଇ ତା ସାଥେ ସାଥେ ଯାଏ ନୀରବ ହେଲେ ସତ୍ୟବାନ ମୌନ ସମ୍ମତି ଲକ୍ଷଣ ଶାଶୁ ଶ୍ୱଶୁର ଆଜ୍ଞା ନେଇ ସାବିତ୍ରୀ ଗଲେ ସାଥୀ ହୋଇ ଆସିଲେ ବୃକ୍ଷରୁ ଓହ୍ଲାଇ କହିଲେ। ଦେଲେ ପଣ ତ ସ୍ୱାମୀଙ୍କ ମଥା କୋଳେ ରଖି ବସିନି ମିଶେ ଗଲେ ସାଙ୍କି ସହଜେ ଘୋର ବନ ସେହି ସାହା ଭରସା ନାହିଁ କେହି ହେବ କି ମୁନି ବାକ୍ୟ ସତ୍ୟ ହେବ କି ଶୂନ୍ୟ ଚକ୍ର ପାଣି ଏକାଳେ ଦେବ ମୂର୍ତ୍ତିଟି ହୋଇଲେ ଉଭା ଛାୟା ପ୍ରାୟ ଚକିତେ ସାବିତ୍ରୀ ଚାହିଁଲେ ଅସହ୍ୟ ମୋର ନିଷ୍ଠୁରତା ଯାହାର ଆୟୁ ଶେଷ ହୁଏ ପୁରକୁ ମୋର ଯାଏ ସିଏ ପଠାଏ ମୋର ଦୂତ ଗଣ ନିଏ ମୁଁ ତାକୁ ତତ୍କ୍ଷଣ ଯେହେତୁ ତୁମେ ମହାସତୀ କୋଳେ ଧରିଛ ମୃତପତି ତୁମକୁ ଡରି ଦୂତ ମୋର ବାହୁଡ଼ି ଗଲେ ମୋର ଦେଖିଲେ ତୁମକୁ ନୟନେ ଧନ୍ୟ ହୋଇଲି ଏ ଜୀବ। ଭିତରେ ପୁଣି ପିଛା କଲେ, ପଛକୁ ପୁଣି ଚାହିଁ ଜମ କହିଲେ ବଡ଼ ବିଷମ। ଦୁହିତା ଦୁଇ କୋଳେ ହିତା, ସେ ପାଇଁ ମୋର ବଡ଼ ଚିନ୍ତା। ତାଙ୍କ ଋଷୁ ସତ ପୁତ୍ର ଜନ୍ମି ରଖନ୍ତୁ ବଂଶ ଗୋତ୍ର। ମାଗୁଛି ଏହି ବର ମୁହିଁ ବିଚାର ନ୍ୟାୟ ଧର୍ମ ତୁହି। ପିତା ଶ୍ୱଶୁର ଦୁହେ ଏକା ମାଗୁଛି ତେଣୁ ଏହି ଭିକ୍ଷା। ତଥାସ୍ତୁ କହି ଜମ ଗଲେ ସାବିତ୍ରୀ ନ ଛାଡ଼ନ୍ତି ଭଲେ। ପୁଣି ଚାଲିଲେ ପଛେ ପଛେ ଛାୟା ଯେମିତି କାୟା ସାଥେ। ପଛକୁ ଚାହିଁ ଜମ ରାଜା କହିଲେ ଏବେ ଯା ଫେରି ଯା। ସତୀତ୍ୱ ବଳେ ଏତେ ପଥ ଆସିଲ ତୁମେ ଏହା ସତ୍ୟ। ହେ ପାରି ଶେଷ ସୀମା ଏହି ତୁମେ ତ ହେଲ ମୋର ଦେହି। ସେ ପାରି ସୀମା ଛୁଇଁବାକୁ କେହି ଯେ ନ ଦେବେ ତୁମକୁ। ଏଠାରୁ ହେବି ଅନ୍ତର୍ଧ୍ୟାନ ସେ ପାରି ଅଟେ ମହାଶୂନ୍ୟ। ପାଇବ ନାହିଁ ଆଉ ମୋତେ ଫେରି ଯା ସତୀ ନିଜ ପଥେ। ମାଗିଦେଲେ ବର ସ୍ୱାମୀଙ୍କ
ରଚିଲେ ଗଣ୍ଠି ସାତ ଗୋଠି ଲକ୍ଷ୍ମୀ ନାରାୟଣ ସମର୍ପି ଦକ୍ଷିଣ ବାହୁରେ ବାନ୍ଧିଲେ ଅଭୟ ବାହୁଟିର ତୁଲେ ଶଙ୍ଖା ସିନ୍ଦୁର ନୂଆ ଶାଢ଼ୀ ବିପ୍ରେ ଗାୟତ୍ରୀ ମନ୍ତ୍ର ପଢ଼ି ଦେଲେ ଯେ ତାହା ମନ୍ତୁରାଇ ସାବିତ୍ରୀ ଅଙ୍ଗେ ଶୋଭା ପାଇ ସ୍ୱାମୀ ସମେତ ଗୁରୁଜନେ ପ୍ରଣାମ କରି ଶୁଦ୍ଧ ମନେ ସଭିଙ୍କୁ ପ୍ରସାଦ ବାଣ୍ଟିଲେ ସୁଚିତେ ଫଳାହାର କଲେ ଏ ବ୍ରତ ଆଚରି ସେ ସତୀ ହୋଇଲେ ସତ ପୁତ୍ରବତୀ ଲଭିଲେ ଅଷ୍ଟ ଐଶ୍ୱର୍ଯ୍ୟ ଜୀବନ କଲେ ଉପଭୋଗ ବାହୁଡ଼ି ଶଙ୍ଖା ସିନ୍ଦୁରରେ ବାସ ଲଭିଲେ ସ୍ୱର୍ଗପୁରୀ ସଧବ ନାରୀ କେହି केबे ओसा आरंभिबे जेबे सावित्री परी भाग्यवती होइ से लभिबे सुख्याति कृष्णक मुख एहा शुणी युधिष्ठिर जे जोड़ी पाणी भक्ति रे कले प्रणिपात संसार ख्यात हेला व्रत सावित्री ओसा कथा एही सर्वे शुणिबे मन दे सुमरी लक्ष्मी नारायण हुळहुळी जे देव जान सावित्री ओसा कथा शेष पठने श्रवणे संतुष्ट इति सावित्री व्रत कथा संपूर्ण।